ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର। ପହଲା ମୁଖିଆ ଖବର। ଦେଶ ଆର୍ ରାଜ୍ୟର ଶେଷ ଖେପ ନିର୍ବାଚନ ଲାଗି ଆଇବା କାଲି ନିଆଯିବା ଭୋଟ। ରାଜ୍ୟର 49,61,000 ମତଦାତା ସାବ୍ୟସ୍ତ କରିବେ ମତାଧିକାର। ସୁନ୍ଦରଗଡ଼ାର ଝାରସୁଡ଼ାନ ଅସ୍ୱାଭାବିକ ମୃତ୍ୟୁ ଘଟଣାର ତଦନ୍ତ ଲାଗି ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ। ତମାଖୁ ସେବନ ଆଉ ସ୍ୱାସ୍ଥ୍ୟହାନି ବାବଦେ ଲୋକ ସଚେତନ କରିବାର ଲାଗି ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ଆଉ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କେ ଆଉ ତିନି ଦିନ ତକ ଜାରି ରହିବା ଗ୍ରୀଷ୍ମ ପ୍ରବାହ। ଦିନର 11 ବଜେରୁ ଉପରବାଲା 3 ବଜେ ତକ ଘରୁ ନାଇଁ ବାହାରବାର ଲାଗି ପରାମର୍ଶ ଦେଲେ ଏସ୍ଆର୍ସି। ଏଥର ପୁରା ଖବର। ରାଜ୍ୟ 4 ନମ୍ବର ଆଉ ଶେଷ କ୍ଷେପ ଏବା କାଲି 6 ଲୋକସଭା ଆସନ ଆଉ ଇତର ଅଧୀନ ଥିବା 42 ବିଧାନସଭା ଆସନ ଲାଗି ଭୋଟ ହେବା। ଇତି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଆର୍ ଜଗତସିଂହପୁର ଲୋକସଭା ଆସନ ସହିତ ଇତର ଅଧୀନ ଥିବା 42 ବିଧାନସଭା ଆସନ ଲାଗି ଭୋଟ ନିଆଯିବ। ଇସବୁ ଜାଗାନ ସକାଳର 7 ବଜେରୁ ମତଦାନ ମୂଲ ହୋଇକରି ସଞ୍ଜର 6 ବଜେ ତକ ଚାଲବା। ସବୁ ମିଶାଇକରି 49,61,057 ଜନ ମତଦାତା ଭୋଟ ଦେବେ। ଇମାନଙ୍କର ଭିତରେ 50,88,076 ଜନ ପୁରୁଷ, 48,72,294 ଜନ ମହିଲା ଆଉ 687 ଜନ ତୃତୀୟ ଲିଙ୍ଗୀ ଭୋଟର ଅଛନ୍। ଇ କ୍ଷେପେ 2,57,345 ଜନ ପହିଲା କରି ଭୋଟ ଦେବେ। ମତଦାନ ଲାଗି ମୋଟ 10,882 ବୁଥ କରାଯାଇଛି। ଇତାର ଭିତରେ 1,400 ଅଧିକା ସଖୀ ଭୋଟ ଗ୍ରହଣ କେନ୍ଦ୍ର ମହିଳା କର୍ମଚାରୀମାନଙ୍କ ଦ୍ୱାରା ପରିଚାଳିତ ହେବା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍। ଭୋଟ ଗ୍ରହଣକେ ସୁରୁଖୁରୁ କରିବା ଲାଗି 72,000 ପୁଲିଂ କର୍ମଚାରୀ ନିଯୁକ୍ତ ହୋଇଛନ୍। ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ କହିଛନ୍ତି ଯେ ଏବେକାଲି ନିର୍ବାଚନ ପ୍ରକ୍ରିୟା ଉପରେ ନଜର ରଖିବା ଲାଗି 12 ଜଣ ସାଧାରଣ ପର୍ଯ୍ୟବେକ୍ଷକ, 3 ଜଣ ପୁଲିସ ପର୍ଯ୍ୟବେକ୍ଷକ ଆର୍ 18 ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଅବସ୍ଥାପିତ ହୋଇଛନ୍। ଦେଶ 7 ନମ୍ବର କ୍ଷେପ ସାଧାରଣ ନିର୍ବାଚନ ଥି ଆଇବାକାଲି ଓଡ଼ିଶା ସହିତ 8 ରାଜ୍ୟ ଆଉ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 57 ସଂସଦୀୟ କ୍ଷେତ୍ର ଲାଗି ଭୋଟ ହେବା। ପଞ୍ଜାବ ଆର୍ ଉତ୍ତରପ୍ରଦେଶର 13 ଲେଖା, ପଶ୍ଚିମବଙ୍ଗର 9, ବିହାରର 8, ହିମାଚଳ ପ୍ରଦେଶର 4, ଝାଡ଼ଖଣ୍ଡର 3 ଆର୍ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡୀଗଡ଼ର ଗୋଟିଏ ଲୋକସଭା ଆସନ ଲାଗି ଭୋଟ ହେବା। ଇ କ୍ଷେପେ ସବୁ ମିଶାଇକରି 904 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍। ଏବେ ଜୁନ୍ 4 ଦିନ ସବୁ କ୍ଷେପର ଭୋଟ ଗଣତି କରାଯିବା। ଏବେକାଲି ଓଡ଼ିଶାନ ହେବାରକେ ଥିବାର 4 ନମ୍ବର କ୍ଷେପର ସାଧାରଣ ନିର୍ବାଚନକେ ଶାନ୍ତି ଶୃଙ୍ଖଳା, ଅବାଧ ଆଉ ନିରପେକ୍ଷ ଭାବେ କରବାର ଲାଗି ରାଜ୍ୟ ପୁଲିସ ତରଫ ଜବର ବ୍ୟବସ୍ଥା କରାଯାଇଛି ବୋଲି ପୁଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ କହିଛନ୍। ଆଜି ଭୁବନେଶ୍ୱରଠାରେ ଗୋଟିଏ ସାମ୍ବାଦିକ ସମ୍ମିଳନୀ ସେ କହିଛନ୍ତି ଯେ ଏବେକାଲି ନିର୍ବାଚନ ଲାଗି 21% ବୁଥକେ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି। ନିର୍ବାଚନ ପରିଚାଳନାର ସୁରକ୍ଷା ଲାଗି ଭିନ୍ ଭିନ୍ ପାହ୍ୟାର ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଇମାନଙ୍କର ଭିତରେ 126 କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ଅଛନ୍। 4 ଜଣ ଯୁବ ଆଇପିଏସ୍ ଅଧିକାରୀଙ୍କୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଭଦ୍ରକ ଆର୍ ବାଲେଶ୍ୱର ଜିଲ୍ଲାରେ ମୁତୟନ କରାଯାଇଛି ବୋଲି ସେ କହିଛନ୍। ପଶ୍ଚିମ ଓଡ଼ିଶାର ଅସ୍ୱାଭାବିକ ମୃତ୍ୟୁ ଘଟଣା ବାବଦେ ତଦନ୍ତ କରିବା ଲାଗି ଜନସ୍ୱାସ୍ଥ୍ୟ ବିଭାଗକେ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍। ଗୋଟିଏ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଇତାର ତଦନ୍ତ କରିବେ। ମୃତଦେହମାନଙ୍କର ବ୍ୟବଚ୍ଛେଦ କରାଯିବା। ରିପୋର୍ଟ ଆସବାର ଉତ୍ରୁ ମୃତ୍ୟୁର କାରଣ ଫଟିକ ହେବା ବୋଲି ଶ୍ରୀ ମିଶ୍ର କହିଛନ୍। ଇନ ଜଣାଇ ଦିଆଯାଇପାରେ ଯେ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର 16 ଜଣଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି। ବରଗଡ଼ ଜିଲ୍ଲାର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ମୁକାବିଲା ବାବଦେ ଆଜି ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କର ଅଧ୍ୟକ୍ଷତା ଦେଇ ସବୁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କର ଗୋଟିଏ ବୈଠକ ହୋଇଥିଲା। ପିଇବାର ପାଇଁ ଅଭାବ ଥିବାର ଇଲାକାନ ପାଣିର ବ୍ୟବସ୍ଥା କରବାର, ନଲକୁଆମାନଙ୍କୁ ମରାମତି କରବାର, ହସ୍ପିଟାଲ, ବସ୍ଷ୍ଟାଣ୍ଡ ଆର୍ ବଜାର ବାଗିର ସର୍ବସାଧାରଣ ଜାଗାମାନଙ୍କେ ଜଳସେବା କେନ୍ଦ୍ର ଖୋଲବାର ଆଉ ଓଆର୍ଏସ୍ ପ୍ୟାକେଟ୍ ମହଜୁଦ ରଖବାର ବାବଦେ ବୈଠକ ଥି ଆଲୋଚନା କରାଯାଇଥିଲା। ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫ 1988 ଆଜିର ଦିନକେ ୱାର୍ଲଡ ନୋ ଟବାକୋ ଡେ ଭାବେ ସାରା ପୃଥିବୀରେ ପାଳନ କରାଯାଉଛି। ଲୁକ୍କୁ ତମାଖୁ ସେବନ ଲାଗି ହେଉଥିବା ସ୍ୱାସ୍ଥ୍ୟହାନି ବାବଦେ ସଚେତନ କରବାରଟା ଏ ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ଆଏ। ଏ ବଛରର ତମାଖୁ ବର୍ଜନ ଦିବସର ବିଷୟ ହେଉଛି ତମାଖୁ ଶିଳ୍ପର ହସ୍ତକ୍ଷେପ ପିଲାଙ୍କୁ ସୁରକ୍ଷା ଦେବା। ତମାଖୁତି 7000 ଏତକା ବିଷାକ୍ତ ଦରପ ରହିଛେ, ସେତୁ 60 ଦରପ କର୍କଟ ରୋଗର ମୂଲ କାରଣ। ତମାଖୁ ସେବନ କଲେ ଫୁସ୍ଫୁସ୍, ମୁଖ ଗହ୍ୱର ଆର୍ ଜିଭେ କର୍କଟ ରୋଗ ଦେଖାଦେସି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ହିସାବ ଅନୁସାରେ ତମାଖୁ ସେବନ ଲାଗି ଫିବଚର 80 ଏତକା ଲୁକର କର୍କଟ ଆର୍ ମୁଖ ଗହ୍ୱର କର୍କଟ ରୋଗଥି ଜୀବନ ଯାଉଛେ। 2030 ବେଲ୍କେ ତମାଖୁ ସେବନ ଏକ ତୃତୀୟାଂଶ ମୃତ୍ୟୁ କମ୍ବାର ଲାଗି ମିଳିତ ଜାତିସଂଘ ଲକ୍ଷ୍ୟ ରଖିଛେ। ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ବୌଦ୍ଧଠାରେ ଆଜି ସ୍ୱାସ୍ଥ୍ୟ ବିଭାଗ ତରଫ ସଚେତନତା ସଭା ଆର୍ ଶୋଭାଯାତ୍ରା କରାଯାଇଥିଲା। ଏଥି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଜୟକୃଷ୍ଣ ମିଶ୍ର ଆଉ ଜନସ୍ୱାସ୍ଥ୍ୟ ଅଧିକାରୀ ବିକେ ହେମ୍ରମ ତମାଖୁ ବ୍ୟବହାର ଅପକାରିତା ବିଷୟ ଉପରେ ଆଲୋଚନା କରିଥିଲେ। ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ଉପନିର୍ଦ୍ଦେଶକ ଆଉ ଅଭିଯାନ୍ତ୍ରିକୀ ମୁଖ୍ୟ ରମେଶ ଚନ୍ଦ୍ର ଭୋଇ ଆଜି ଚାକିରିନୁ ଅବସର ନେଇଛନ୍। 1988 ଆକାଶବାଣୀ କୋଲକାତାରୁ ଚାକିରି ଜୀବନ ମୂଲ କରିକି ସେ ଗୌହାଟୀ, ସମ୍ବଲପୁର, ଦେବଗଡ଼, ଭବାନୀପାଟନା ସହିତ ଭିନ୍ ଭିନ୍ ଷ୍ଟେସନ ଅବସ୍ଥାପିତ ହୋଇଥିଲେ। ଆଜି ଆକାଶବାଣୀ ରିକ୍ରିଏସନ୍ କ୍ଲବ ତରଫ ସମ୍ବଲପୁର କେନ୍ଦ୍ର ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥି ଦୂରଦର୍ଶନ କେନ୍ଦ୍ରର ସହାୟକ ନିର୍ଦ୍ଦେଶକ ଆଉ ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ମୁଖ୍ୟ ପିକେ ମିଶ୍ର ଆଉ କାର୍ଯ୍ୟକ୍ରମ ମୁଖ୍ୟ ମରିଶ ଭଟ୍ଟାଚାର୍ଯ୍ୟ ଉପସ୍ଥିତ ଥିଲେ। ସଭାକେ ରିକ୍ରିଏସନ୍ କ୍ଲବର ସମ୍ପାଦକ କ୍ଷେତ୍ରମଣି ବିଭାର ପରିଚାଳନା କରିଥିଲେ। ସମ୍ବଲପୁର ସହରୁ ସୋନପୁର ରାସ୍ତାର 15 ରାଜ୍ୟ ରାଜପଥକେ ଯୁଡ଼ବାର ଲାଗି ମାଲତୀ ନଦୀ ଉପରେ ଗୋଟିଏ ଉଚ୍ଚା ବ୍ରିଜ୍ ବନାବାର କାମ ହୋଇଛି। ପାଖାପାଖି 29 ଲମ୍ବା ଏହି ବ୍ରିଜ୍ ପ୍ରକଳ୍ପ ଲାଗି 16,65,00,000 ଟଙ୍କା ଖର୍ଚ୍ଚ ହେବା। ଏହି ବ୍ରିଜ୍ ହେଲେ ସମ୍ବଲପୁର ସହରୁ ଧନୁପାଲିଆର ଭତ୍ରା ଦେଇକରି ଏହି ରାସ୍ତାଟି ବର୍ଷାଦିନେ ବିଲ୍ ସୋନପୁର ଆଡ଼କେ ଲୁକର ଯା ଆସ୍ତି ସୁବିଧା ହେବା। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫ ଗଲା ମେଟ୍ରିକ୍ ପରୀକ୍ଷାର୍ଥୀ A1 ଗ୍ରେଡ୍ ରଖିଥିବା ଜିଲ୍ଲାର 25 ଛାତ୍ରଛାତ୍ରୀଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଥିଲା। ଏଥି ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ ଆର୍ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ ଛାତ୍ରଛାତ୍ରୀ ଆର୍ ସମ୍ପୃକ୍ତ ବିଦ୍ୟାଳୟର ମୁଖ୍ୟମାନଙ୍କୁ ପୁଷ୍ପଗୁଚ୍ଛ ଦେଇକରି ଅଭିନନ୍ଦନ ଜଣାଇଥିଲେ। ସମ୍ବଲପୁର ଜିଲ୍ଲାରୁ ଆଜି 2 ଅସ୍ୱାଭାବିକ ମୃତ୍ୟୁ ହୋଇଛି। ଶବ ବ୍ୟବଚ୍ଛେଦ ଉତାରୁ ଇମାନଙ୍କର ମୃତ୍ୟୁର କାରଣ ଜଣାଯିବା। ଇମାନଙ୍କର ଭିତରେ ରେଲୱେ ଷ୍ଟେସନର ରହୁଥିବାର ଜଣେ ବୃଦ୍ଧ ଆର୍ କଣ୍ଟାବାଞ୍ଜି ବିଳାସପୁର ପାସେଞ୍ଜର ଟ୍ରେନ୍ର ଜଣେ ଛାତ୍ରୀ ଥିବାର ଜଣାପଡ଼ିଛି। ହେଲେ ଗ୍ରୀଷ୍ମ ପ୍ରବାହନ ହୋଇଥିବା ଅଂଶୁଘାତ ଲାଗି ଇମାନଙ୍କର ଜୀବନ ଯାଇଥିବାର ଅଭିଯୋଗ ହୋଇଛି। ଦେଶରେ ଅନ୍ଲାଇନ୍ ଠକେଇ 708% ବଢ଼ିଥିବାର ଜଣାପଡ଼ିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫ ଜାରି ବାର୍ଷିକ ରିପୋର୍ଟ ଅନୁସାରେ 2022-23 ଆଉ 2023-24 ଆର୍ଥିକ ବର୍ଷରେ ଖାଲି ବ୍ୟାଙ୍କ ଠକେରୀ ପରିମାଣ 300% ବଢ଼ିଥିବାର ବେଳେ 2024 36,075 ବ୍ୟାଙ୍କ ଠକେଇ ମାମଲା ପଞ୍ଜୀକୃତ ହୋଇଛି। ସେନ୍ତା 2024 ଆର୍ଥିକ ବର୍ଷରେ ଘରୋଇ କ୍ଷେତ୍ରର ବ୍ୟାଙ୍କ ଠକେଇ ହାର 67% ହାର ଥିବାର ବେଳେ ଜାତୀୟକରଣ ବ୍ୟାଙ୍କ ଠକେଇ ହାର 75% ରହିଛି। ଦକ୍ଷିଣ ପଶ୍ଚିମୀ ମୌସୁମୀ ବାୟୁ କେରଳ ସହିତ ଉତ୍ତର ପୂର୍ବ ରାଜ୍ୟମାନଙ୍କୁ ପହଞ୍ଚିଥିବାର ବାଦେ ଭାରତୀୟ ପାଣିପାଗ କାର୍ଯ୍ୟାଳୟ ସୂଚନା ଦେଇଛି। ଏଥର ମୌସୁମୀ ବାୟୁ ଏକାସାଙ୍ଗେ କେରଳ ଆଉ ଉତ୍ତର ପୂର୍ବ ରାଜ୍ୟ ଛୁଇଁଛି। କିଛିଦିନ ଆଗରୁ ବଙ୍ଗୋପସାଗରରେ ବନିଥିବା ସାମୁଦ୍ରିକ ଝଡ଼ ରେମାଲର ବୋଲେ ମୌସୁମୀ ଜଲ୍ଦି ଆସିଥିବା ପାଣିପାଗ ବିଭାଗ ତରଫ ଜଣାପଡ଼ିଛି। ଏତାର ଆଗରୁ 2017 ମୌସୁମୀ ବାୟୁ ଏକାସାଙ୍ଗେ କେରଳ ଆଉ ଉତ୍ତର ପୂର୍ବ ରାଜ୍ୟକୁ ଛୁଇଁଥିଲା। କେରଳର ବର୍ଷା ଜାରି ରହିଥିବାର ବେଳେ ଅଲଗା ଇଲାକାନୁ ବର୍ଷା ହେବ ବୋଲି ଆଗୁଆ ଅନୁମାନ କରାଯାଇଛି। ଏ ବଛର ମୌସୁମୀ ବାୟୁର ପ୍ରଭାବ ଥି ସ୍ୱାଭାବିକ ଅଧିକା ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆଗରୁ ସୂଚନା ଦେଇସାରିଛି। ଦେଶରେ 96-104% ବର୍ଷା ହେବା। ଚାଷ କାମ ଛଡ଼ା ବିଦ୍ୟୁତ୍ ଉତ୍ପାଦନ ଆଉ ଅଲଗା କାମ ଲାଗି ମୌସୁମୀ ବର୍ଷା ଉପରେ ନିର୍ଭର କରାଯାଏ। ରାଜ୍ୟ ଏବେ 3 ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଗ୍ରୀଷ୍ମ ପ୍ରବାହକୁ ନଜରଥି ରଖିକରି ସତର୍କତାମୂଳକ ପଦକ୍ଷେପ ନେବା ଲାଗି ଜିଲ୍ଲାମାନଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ଦିନର 11 ଉପର ବେଳାର 3 ତ ଘରୁ ନାହିଁ ବାହାରବାର ଲାଗି ଲୋକ ସେ ପରାମର୍ଶ ଦେଇଛନ୍ତି। ସମୁଦ୍ରକୂଳିଆ ଇଲାକାନ ବାୟୁମଣ୍ଡଳର ଆର୍ଦ୍ରତା ପରିମାଣ 78% ରହୁଥିବାରୁ ଅସହ୍ୟ ଗୁଲବୁଲି ହେଉଛି। ଇହାଦେ ତକ ରାଜ୍ୟ ଆଂଶୁଘାତରୁ 5 ଜୀବନ ଯାଇଛି। ସେମାନଙ୍କର ଭିତରେ ବଲାଙ୍ଗୀର ଆର୍ ସୋନପୁରର ଜଣେ ଲେଖା ଅଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ଆଂଶୁଘାତ ଜନିତ ମୃତ୍ୟୁ ବାବଦେ 12 ଆର୍ ଝାରସୁଡ଼ାନ ଜିଲ୍ଲାର 6 ଅଭିଯୋଗ ଆସିଛି। ଶବ ବ୍ୟବଚ୍ଛେଦ ଉତରୁ ଇମାନଙ୍କର ମୃତ୍ୟୁର କାରଣ ଫଟିକ ହେବା ବୋଲି SRC କହିଛନ୍ତି। କଳାହାଣ୍ଡି, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଆର୍ ସମ୍ବଲପୁର ଜିଲ୍ଲାର ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ସେଆଡ଼େ ଆଜି ରାଜ୍ୟର ସବୁନୁ ଏତକା ତାତି ଟିଟିଲାଗଡ଼ର 46.6°C ରେକର୍ଡ କରାଯାଇଛି। ଶେଷ ମୁଖ୍ୟ ଖବର ଫେରିଖାଏ। ଦେଶ ଆର୍ ରାଜ୍ୟର ଶେଷ ଖେପ ନିର୍ବାଚନ ଲାଗି ଆବାକାଲି ନିଆଯିବା ଭୋଟ୍। ରାଜ୍ୟର 49,61,000 ମତଦାତା ସାବ୍ୟସ୍ତ କରିବେ ମତାଧିକାର। ସୁନ୍ଦରଗଡ଼ ଆର୍ ଝାରସୁଡ଼ାନ ଅସ୍ୱାଭାବିକ ମୃତ୍ୟୁ ଘଟଣାର ତଦନ୍ତ ଲାଗି ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ। ତମାଖୁ ସେବନ ଓ ସ୍ୱାସ୍ଥ୍ୟହାନି ବାବଦେ ଲୋକଙ୍କୁ ସଚେତନ କରିବା ଲାଗି ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ଆଉ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କେ ଆଉ ତିନ ଦିନ ତକ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଦିନର 11 ବଜେ ଉପରବେଲା 3 ବଜେ ତକ ଘରୁ ନାଇଁ ବାହାରବାର ଲାଗି ପରାମର୍ଶ ଦେଲେ ଏସ୍ଆର୍ସି। ଆଜି ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।